ଗଣନା ପୁସ୍ତକ ତେତିଶ ପର୍ବ ଇସ୍ରାଏଲ ସନ୍ତାନଗଣ ମୂଷା ଓ ହାରୁଣଙ୍କର ହସ୍ତାଧୀନ ହୋଇ ଆପଣା ଆପଣା ସୈନ୍ୟଶ୍ରେଣୀ କ୍ରମେ ମିଶର ଦେଶରୁ ବାହାରି ଆସିବା ସମୟରେ ଯେଉଁ ଯାତ୍ରା କରିଥିଲେ ତହିଁର ବିବରଣ ଏହି। ମୂଷା ସଦାପ୍ରଭୁଙ୍କ ଆଜ୍ଞାରେ ସେମାନଙ୍କ ଯାତ୍ରାନୁସାରେ ସେମାନଙ୍କ ଗମନର ବିବରଣ ଲେଖିଲେ। ସେମାନଙ୍କ ଗମନାନୁସାରେ ସେମାନଙ୍କ ଯାତ୍ରାର ବିବରଣ ଏହି। ପ୍ରଥମ ମାସର ପଞ୍ଚଦଶ ଦିନରେ ସେମାନେ ରାମିସେସ୍ଠାରୁ ଯାତ୍ରା କଲେ। ନିସ୍ତାର ପର୍ବର ପରଦିନ ପ୍ରାତଃକାଳରେ ମିଶରୀୟମାନେ ସଦାପ୍ରଭୁଙ୍କ ଦ୍ୱାରା ସଂହାରିତ ପ୍ରଥମଜାତ ସମସ୍ତଙ୍କୁ କବର ଦେଉଥିବା ସମୟରେ ଇସ୍ରାଏଲ ସନ୍ତାନଗଣ ମିଶରୀୟ ସମସ୍ତ ଲୋକଙ୍କ ସାକ୍ଷାତରେ ଉର୍ଦ୍ଧ୍ୱହସ୍ତରେ ବାହାରିଲେ। ସଦାପ୍ରଭୁ ସେମାନଙ୍କ ଦେବଗଣକୁ ମଧ୍ୟ ଦଣ୍ଡ ଦେଇଥିଲେ। ଇସ୍ରାଏଲ ସନ୍ତାନଗଣ ରାମିସେସ୍ଠାରୁ ଯାତ୍ରା କରି ସୁକୋତରେ ଛାଉଣୀ ସ୍ଥାପନ କଲେ। ପୁଣି ସେମାନେ ସୁକୋତରୁ ଯାତ୍ରା କରି ପ୍ରାନ୍ତରର ସୀମାସ୍ଥିତ ଏଥମରେ ଛାଉଣୀ ସ୍ଥାପନ କଲେ। ତହୁଁ ସେମାନେ ଏଥମରୁ ଯାତ୍ରା କରି ବାଲ ସଫନର ସମ୍ମୁଖସ୍ଥିତ ପିହ ହିରତକୁ ଫେରି ଆସିଲେ ଓ ମିଗଦଲର ପୂର୍ବ ଦିଗରେ ଛାଉଣୀ ସ୍ଥାପନ କଲେ। ଏଉତାରେ ସେମାନେ ପିହ ହିରତର ସମ୍ମୁଖରୁ ଯାତ୍ରା କରି ସମୁଦ୍ର ମଧ୍ୟ ଦେଇ ପ୍ରାନ୍ତରରେ ପ୍ରବେଶ କଲେ ଓ ଏଥମ ପ୍ରାନ୍ତରରେ ତିନି ଦିନର ପଥ ଯାଇ ମାରାରେ ଛାଉଣୀ ସ୍ଥାପନ କଲେ। ପୁଣି ମାରାରୁ ଯାତ୍ରା କରି ଏଲିମରେ ଉପସ୍ଥିତ ହେଲେ। ସେହି ଏଲିମରେ ଜଳର ବାର ନିର୍ଝର ଓ ସତୁରୀ ଖର୍ଜୁର ବୃକ୍ଷ ଥିଲା। ଏଣୁ ସେମାନେ ସେହି ସ୍ଥାନରେ ଛାଉଣୀ ସ୍ଥାପନ କଲେ। ତହୁଁ ସେମାନେ ଏଲିମରୁ ଯାତ୍ରା କରି ସୁଫସାଗର ନିକଟରେ ଛାଉଣୀ ସ୍ଥାପନ କଲେ। ପୁଣି ସେମାନେ ସୁଫସାଗର ନିକଟରୁ ଯାତ୍ରା କରି ସିନ୍ ପ୍ରାନ୍ତରରେ ଛାଉଣୀ ସ୍ଥାପନ କଲେ। ପୁଣି ସେମାନେ ସିନ୍ ପ୍ରାନ୍ତରରୁ ଯାତ୍ରା କରି ଦପ୍କାରେ ଛାଉଣୀ ସ୍ଥାପନ କଲେ। ସେମାନେ ଦପ୍କାରୁ ଯାତ୍ରା କରି ଆଲୁସରେ ଛାଉଣୀ ସ୍ଥାପନ କଲେ। ପୁଣି ସେମାନେ ଆଲୁସରୁ ଯାତ୍ରା କରି ରଫିଦିମରେ ଛାଉଣୀ ସ୍ଥାପନ କଲେ। ସେହି ସ୍ଥାନରେ ଲୋକମାନଙ୍କର ପିଇବା ନିମନ୍ତେ ଜଳ ନଥିଲା। ଏଉତାରେ ସେମାନେ ରଫିଦିମରୁ ଯାତ୍ରା କରି ସିନୟ ପ୍ରାନ୍ତରରେ ଛାଉଣୀ ସ୍ଥାପନ କଲେ ଓ ସେମାନେ ସିନୟ ପ୍ରାନ୍ତରରୁ ଯାତ୍ରା କରି କିବ୍ରତ ହତାବରେ ଛାଉଣୀ ସ୍ଥାପନ କଲେ। ପୁଣି ସେମାନେ କିବ୍ରତ ହତାବରୁ ଯାତ୍ରା କରି ହତ୍ସରତରେ ଛାଉଣୀ ସ୍ଥାପନ କଲେ। ପୁଣି ସେମାନେ ହତ୍ସରତରୁ ଯାତ୍ରା କରି ରିତ୍ମାରେ ଛାଉଣୀ ସ୍ଥାପନ କଲେ ଓ ସେମାନେ ରିତ୍ମାରୁ ଯାତ୍ରା କରି ରିମନ୍ ପରସରେ ଛାଉଣୀ ସ୍ଥାପନ କଲେ। ପୁଣି ସେମାନେ ରିମନ୍ ପରେସରୁ ଯାତ୍ରା କରି ଲିବ୍ନାରେ ଛାଉଣୀ ସ୍ଥାପନ କଲେ। ପୁଣି ସେମାନେ ଲିବ୍ନାରୁ ଯାତ୍ରା କରି ରିସାରେ ଛାଉଣୀ ସ୍ଥାପନ କଲେ। ପୁଣି ସେମାନେ ରିସାରୁ ଯାତ୍ରା କରି କହେଲାତରେ ଛାଉଣୀ ସ୍ଥାପନ କଲେ ଓ ସେମାନେ କହେଲାତରୁ ଯାତ୍ରା କରି ସେଫର ପର୍ବତରେ ଛାଉଣୀ ସ୍ଥାପନ କଲେ। ତହୁଁ ସେମାନେ ସେଫର ପର୍ବତରୁ ଯାତ୍ରା କରି ହରାଦାରେ ଛାଉଣୀ ସ୍ଥାପନ କଲେ ଓ ସେମାନେ ହରାଦାରୁ ଯାତ୍ରା କରି ମଖେଲୋତରେ ଛାଉଣୀ ସ୍ଥାପନ କଲେ ଓ ସେମାନେ ମଖେଲୋତରୁ ଯାତ୍ରା କରି ତହତରେ ଛାଉଣୀ ସ୍ଥାପନ କଲେ। ସେମାନେ ତହତରୁ ଯାତ୍ରା କରି ତେରହରେ ଛାଉଣୀ ସ୍ଥାପନ କଲେ ଓ ସେମାନେ ତେରହରୁ ଯାତ୍ରା କରି ମିତ୍କାରେ ଛାଉଣୀ ସ୍ଥାପନ କଲେ ଓ ସେମାନେ ମିତ୍କାରୁ ଯାତ୍ରା କରି ହସ୍ମନାରେ ଛାଉଣୀ ସ୍ଥାପନ କଲେ ଓ ସେମାନେ ହସ୍ମନାରୁ ଯାତ୍ରା କରି ମୋସେରୋତରେ ଛାଉଣୀ ସ୍ଥାପନ କଲେ। ପୁଣି ସେମାନେ ମୋସେରୋତରୁ ଯାତ୍ରା କରି ବନ୍ୟାକନରେ ଛାଉଣୀ ସ୍ଥାପନ କଲେ ଓ ସେମାନେ ବନ୍ୟାକନରୁ ଯାତ୍ରା କରି ହୋର୍ହ ଗିଦ୍ଗଦରେ ଛାଉଣୀ ସ୍ଥାପନ କଲେ ଓ ସେମାନେ ହୋର୍ହ ଗିଦ୍ଗଦରୁ ଯାତ୍ରା କରି ଜଟବାଥାରେ ଛାଉଣୀ ସ୍ଥାପନ କଲେ ଓ ସେମାନେ ଜଟବାଥାରୁ ଯାତ୍ରା କରି ଆବ୍ରଣାରେ ଛାଉଣୀ ସ୍ଥାପନ କଲେ। ପୁଣି ସେମାନେ ଆବ୍ରଣାରୁ ଯାତ୍ରା କରି ଇଥିଓନ ଗେବରରେ ଛାଉଣୀ ସ୍ଥାପନ କଲେ। ପୁଣି ସେମାନେ ଇଥିଓନ ଗେବରରୁ ଯାତ୍ରା କରି ସିନ୍ ପ୍ରାନ୍ତରରେ ଛାଉଣୀ ସ୍ଥାପନ କଲେ ଓ ସେମାନେ କାଦେଶରୁ ଯାତ୍ରା କରି ଇଦମଦେଶର ପ୍ରାନ୍ତରସ୍ଥିତ ହୋର ପର୍ବତରେ ଛାଉଣୀ ସ୍ଥାପନ କଲେ। ଏଥିଉତ୍ତାରେ ହାରୁଣ ଯାଜକ ସଦାପ୍ରଭୁଙ୍କ ଆଜ୍ଞାରେ ହୋର ପର୍ବତରେ ଆରୋହଣ କଲେ। ପୁଣି ଇସ୍ରାଏଲ ସନ୍ତାନଗଣ ମିଶରରୁ ବାହାର ହୋଇ ଆସିବାର ଚାଳିଶତମ ବର୍ଷର ପଞ୍ଚମ ମାସର ପ୍ରଥମ ଦିନରେ ସେହି ସ୍ଥାନରେ ମଲେ। ଆଉ ହୋର ପର୍ବତରେ ମରିବା ସମୟରେ ହାରୁଣଙ୍କର ବୟସ ଏକଶହ ତେଇଶ ବର୍ଷ ଥିଲା। ଏଥିଉତ୍ତାରେ କିଣାନର ଦକ୍ଷିଣ ପ୍ରଦେଶ ନିବାସୀ କିଣାନୀୟ ଅରାଦର ରାଜା
ଇସ୍ରାଏଲ ସନ୍ତାନଗଣର ଆଗମନ ସମ୍ବାଦ ଶୁଣିଲେ। ଆଉ ସେମାନେ ହୋର ପର୍ବତରୁ ଯାତ୍ରା କରି ସଲମାନାରେ ଛାଉଣୀ ସ୍ଥାପନ କଲେ ଓ ସେମାନେ ସଲମାନାରୁ ଯାତ୍ରା କରି ପୁନନରେ ଛାଉଣୀ ସ୍ଥାପନ କଲେ ଓ ସେମାନେ ପୁନନରୁ ଯାତ୍ରା କରି ଓବତରେ ଛାଉଣୀ ସ୍ଥାପନ କଲେ। ତହୁଁ ସେମାନେ ଓବତରୁ ଯାତ୍ରା କରି ମୟାବ ପ୍ରାନ୍ତସ୍ଥିତ ଇ ଅବାରିମରେ ଛାଉଣୀ ସ୍ଥାପନ କଲେ ଓ ସେମାନେ ଇ ଅବାରିମରୁ ଯାତ୍ରା କରି ଦିବନ ଗାଦରେ ଛାଉଣୀ ସ୍ଥାପନ କଲେ ଓ ସେମାନେ ଦିବନ ଗାଦରୁ ଯାତ୍ରା କରି ଅଲମନ ଦିବାଲାଥୈମରେ ଛାଉଣୀ ସ୍ଥାପନ କଲେ। ତହୁଁ ସେମାନେ ଅଲମନ ଦିବ୍ଲାଥିୟମରୁ ଯାତ୍ରା କରି ନବସମ୍ମୁଖସ୍ଥିତ ଅବାରିମ ପର୍ବତରେ ଛାଉଣୀ ସ୍ଥାପନ କଲେ। ପୁଣି ସେମାନେ ଅବାରିମ ପର୍ବତରୁ ଯାତ୍ରା କରି ଜିରୋହ ସମ୍ମୁଖସ୍ଥିତ ଜର୍ଦ୍ଦନ ନିକଟବର୍ତ୍ତୀ ମୟାବପଦାରେ ଛାଉଣୀ ସ୍ଥାପନ କଲେ। ଆଉ ସେଠାରେ ଜର୍ଦ୍ଦନ ନିକଟସ୍ଥ ବେତ୍ ଜିସୋମତଠାରୁ ଆବେଲ୍ ସିଟିମ ପର୍ଯ୍ୟନ୍ତ ମୟାବ ପଦାରେ ଛାଉଣି ସ୍ଥାପନ କରି ରହିଲେ। ଏଥିଉତ୍ତାରେ ଜିରିହୋସ୍ଥିତ ଜର୍ଦ୍ଦନ ନିକଟବର୍ତ୍ତୀ ମୟାବ ପଦାରେ ସଦାପ୍ରଭୁ ମୋସାଙ୍କୁ କହିଲେ, ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ତୁମ୍ଭେମାନେ ଜର୍ଦ୍ଦନ ପାର ହୋଇ କିଣାନ ଦେଶରେ ଉପସ୍ଥିତ ହେଲେ ତୁମ୍ଭେମାନେ ଆପଣମାନଙ୍କ ସମ୍ମୁଖରୁ ସେହି ଦେଶ ନିବାସୀ ସମସ୍ତଙ୍କୁ ତଡ଼ି ବାହାର କରିଦେବ ଓ ସେମାନଙ୍କର ସମସ୍ତ ମୂର୍ତ୍ତି ବିଶିଷ୍ଟ ପାଷାଣ ଭାଙ୍ଗି ପକାଇବ ଓ ସେମାନଙ୍କର ଛାଞ୍ଚଢଳା ପ୍ରତିମା ସବୁ ବିନଷ୍ଟ କରିବ ଓ ସେମାନଙ୍କର ଉଚ୍ଚସ୍ଥଳୀ ସବୁ ଉଚ୍ଛିନ୍ନ କରିବ। ପୁଣି ତୁମ୍ଭେମାନେ ସେହି ଦେଶ ଅଧିକାର କରି ତହି ମଧ୍ୟରେ ବାସ କରିବ, କାରଣ ଆମ୍ଭେ ତୁମ୍ଭମାନଙ୍କୁ ଅଧିକାରାର୍ଥେ ସେହି ଦେଶ ଦେଇଅଛୁ। ଆଉ ତୁମ୍ଭେମାନେ ଗୁଲିବାଣ୍ଟ ଦ୍ୱାରା ଆପଣା ଆପଣା ବଂଶାନୁସାରେ ଦେଶାଧିକାର ବିଭାଗ କରିନେବ। ତୁମ୍ଭେମାନେ ଅଧିକ ଲୋକଙ୍କୁ ଅଧିକ ବାଣ୍ଟ ଓ ଅଳ୍ପ ଲୋକଙ୍କୁ ଅଳ୍ପ ବାଣ୍ଟ ଦେବ। ଯାହାର ବାଣ୍ଟ ଯେଉଁ ସ୍ଥାନରେ ପଡ଼ିବ ତାହାର ବାଣ୍ଟ ସେହି ସ୍ଥାନରେ ହେବ। ଏହି ରୂପେ ତୁମ୍ଭେମାନେ ଆପଣା ଆପଣା ପିତୃବଂଶାନୁସାରେ ଅଧିକାର କରିବ। ମାତ୍ର ଯଦି ତୁମ୍ଭେମାନେ ଆପଣମାନଙ୍କ ସମ୍ମୁଖରୁ ସେହି ଦେଶ ନିବାସୀମାନଙ୍କୁ ତଡ଼ି ବାହାର କରି ନ ଦେବ, ତେବେ ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କୁ ଅବଶିଷ୍ଟ ରଖିବ ସେମାନେ ତୁମ୍ଭମାନଙ୍କ ଚକ୍ଷୁରେ କଣ୍ଟା ସ୍ୱରୂପ ଓ ତୁମ୍ଭମାନଙ୍କ ପାର୍ଶ୍ୱରେ କଣ୍ଟକ ସ୍ୱରୂପ ହେବେ। ଆଉ ସେମାନେ ତୁମ୍ଭମାନଙ୍କ ସେହି ନିବାସ ଦେଶରେ ତୁମ୍ଭମାନଙ୍କୁ କ୍ଲେଶ ଦେବେ। ପୁଣି ଆମ୍ଭେ ସେମାନଙ୍କ ପ୍ରତି ଯାହା କରିବାକୁ ମନସ୍ଥ କରିଥିଲୁ ତାହା ତୁମ୍ଭମାନଙ୍କ ପ୍ରତି କରିବା।